ନମସ୍କାର। ଏହି ଗୀତକୁ ଗାଇଛନ୍ତି ବବଲି ତିୱାରୀ। ଗୀତକୁ ଲେଖିଛନ୍ତି ଉତ୍ସବ ସାହୁ। ସ୍ୱର ସଂଯୋଜନା କରିଛନ୍ତି ବାସୁଦେବ ସାହୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରବୀରାଜ ପୁରୋହିତ ଏବଂ କୁନା ଦାଦା। ବିଶେଷ ସହଯୋଗ କରିଛନ୍ତି ସୁରେନ୍ଦ୍ର ପ୍ରସାଦ ତିୱାରୀ। ଆଶା କରୁଛୁ ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ।
ଭଲ ପାଉଥିଲୁ କି ଅଧୀନ।